ଦ୍ୱିତୀୟ ସାମୁଏଲ ଅଧ୍ୟାୟ ପନ୍ଦର। ଏଥିଉତ୍ତରେ ଅବସାଲମ ଆପଣା ନିମନ୍ତେ ଏକ ରଥ ଓ ଅଶ୍ୱମାନ ଆପଣା ଆଗେ ଆଗେ ଦୌଡ଼ିବା ନିମନ୍ତେ ପଞ୍ଚାଶ ଜଣ ରଖିଲା। ପୁଣି ଅବସାଲମ ପ୍ରଭାତରେ ଉଠି ରାଜଦ୍ୱାରର ପଥ ପାର୍ଶ୍ୱରେ ଠିଆ ହୁଏ, ଆଉ ଏପରି କରେ ଯେ କାହାରି ବିଚାରାର୍ଥେ ରାଜାଙ୍କ ନିକଟକୁ ଆସିବା ଯୋଗ୍ୟ କୌଣସି ବିବାଦ ଥିଲେ ଅବସାଲମ ତାହାକୁ ଡାକି କହେ, ତୁମ୍ଭେ କେଉଁ ନଗରର ଲୋକ? ତହିଁରେ ଆପଣଙ୍କ ଦାସ ଆମ୍ଭେ ଇସ୍ରାଏଲର ଗୋଟିଏ ବଂଶର ଲୋକ ବୋଲି କହିଲେ। ଅବସାଲମ ତାହାକୁ କହେ, ଦେଖ ତୁମ୍ଭ କଥା ଉତ୍ତମ ଓ ଯଥାର୍ଥ, ମାତ୍ର ତୁମ୍ଭ କଥା ଶୁଣିବାକୁ ରାଜାଙ୍କର କୌଣସି ଲୋକ ନିଯୁକ୍ତ ନାହିଁ। ଅବସାଲମ ଆହୁରି କହେ, ଆ ମୁଁ ଯେବେ ଦେଶର ବିଚାରକର୍ତ୍ତା ହୁଅନ୍ତି ଓ କାହାରି କୌଣସି ବିବାଦ ବା କୌଣସି କଥା ଥିଲେ ଯେବେ ସେ ମୋ ନିକଟକୁ ଆସନ୍ତା, ତେବେ ମୁଁ ତାହାର ଯଥାର୍ଥ ବିଚାର କରନ୍ତି। ଆହୁରି କେହି ପ୍ରଣାମ କରିବା ପାଇଁ ତାହା ନିକଟକୁ ଆସିଲେ ସେ ଆପଣା ହାତ ବଢ଼ାଇ ତାହାକୁ ଧରି ଚୁମ୍ବନ କରେ। ଇସ୍ରାଏଲର ଯେତେ ଲୋକ ବିଚାରାର୍ଥେ ରାଜାଙ୍କ ନିକଟକୁ ଆସନ୍ତି, ଅବସାଲମ ସେ ସମସ୍ତଙ୍କ ପ୍ରତି ଏହିପରି କରେ। ଏହି ପ୍ରକାରେ ଅବସାଲମ ଇସ୍ରାଏଲ ଲୋକମାନଙ୍କ ମନ ହରଣ କଲା। ଅନନ୍ତର ଚାଳିଶ ବର୍ଷ ଶେଷରେ ଅବସାଲମ ରାଜାଙ୍କୁ କହିଲା, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ ମନାସି ଅଛି, ତାହା ପୂର୍ଣ୍ଣ କରିବା ପାଇଁ ମୋତେ ହିବ୍ରୋନକୁ ଯିବାକୁ ଦେଉନ୍ତୁ, କାରଣ ଆପଣଙ୍କ ଦାସ ଅରାମ ଦେଶସ୍ଥ ଗସୁରେ ଥିବାବେଳେ ମାନତ ମନାସି କହିଅଛି, ଯେବେ ସଦାପ୍ରଭୁ ନିଶ୍ଚୟ ମୋତେ ପୁନର୍ବାର ଜେରୁସାଲମକୁ ଆଣିବେ, ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି। ତେଣୁ ରାଜା ତାହାକୁ କହିଲେ, କୁଶଳରେ ଯାଅ। ତୁ ସେ ଉଠି ହିବ୍ରୋନକୁ ଗଲା। ମାତ୍ର ଅବସାଲମ ସମୁଦାୟ ଇସ୍ରାଏଲ ବଂଶ ନିକଟକୁ ଚର ପଠାଇ କହିଥିଲା, ତୁମେମାନେ ତୁରିଧ୍ୱନି ଶୁଣିବା କ୍ଷଣେ ଅବସାଲମ ହିବ୍ରୋନର ରାଜା ହେଲେ ବୋଲି କହିବ। ଆଉ ଅବସାଲମ ସଙ୍ଗେ ଜେରୁସାଲମରୁ ଦୁଇଶହ ଲୋକ ଗଲେ। ସେମାନେ ନିମନ୍ତ୍ରିତ ହୋଇ ସରଳ ମନରେ ଗଲେ, ସେମାନେ କୌଣସି କଥା ଜାଣିନଥିଲେ। ପୁଣି ଅବସାଲମ ବଳିଦାନ କରିବା ସମୟରେ ଲୋକ ପଠାଇ ଦାଉଦଙ୍କର ମନ୍ତ୍ରୀ ଗିଲୋନିୟ ଅହିଥପଲକୁ ତାହାର ନଗର ଗିଲରୁ ଡକାଇଲା। ତହିଁରେ ଚକ୍ରାନ୍ତ ଦୃଢ଼ ହେଲା, କାରଣ ଅବସାଲମର ପକ୍ଷ ଲୋକ ଆହୁରି ବୃଦ୍ଧି ପାଇଲେ। ଅନନ୍ତର ଜଣେ ଦୂତ ଦାଉଦଙ୍କ ନିକଟକୁ ଆସି କହିଲା, ଇସ୍ରାଏଲ ଲୋକମାନଙ୍କର ମନ ଅବସାଲମ ଆଡ଼େ ଅଛି। ତହିଁରେ ଦାଉଦ ଆପଣା ସଙ୍ଗେ ଜେରୁସାଲମରେ ଥିବା ସମସ୍ତ ଦାସଙ୍କୁ କହିଲେ, ଉଠ ଆମ୍ଭମାନେ ପଳାଉ, ନହେଲେ ଆମ୍ଭମାନେ କେହି ଅବସାଲମଠାରୁ ରକ୍ଷା ପାଇବୁ ନାହିଁ, ଏଣୁ ଚଞ୍ଚଳ ଚାଲ, କେଜାଣି ସେ ଶୀଘ୍ର ଆମ୍ଭମାନଙ୍କୁ ଧରି ଆମ୍ଭମାନଙ୍କୁ ବିପଦଗ୍ରସ୍ତ କରିବ ଓ ଖଡ଼ଗଧାରରେ ନଗର ଆଘାତ କରିବ। ତେଣୁ ରାଜାଙ୍କ ଦାସମାନେ ରାଜାଙ୍କୁ କହିଲେ, ଦେଖନ୍ତୁ ଆମ୍ଭମାନଙ୍କ ପ୍ରଭୁ ମହାରାଜ ଯାହା ପସନ୍ଦ କରନ୍ତି ତାହା କରିବାକୁ ଆପଣଙ୍କ ଦାସମାନେ ପ୍ରସ୍ତୁତ ଅଛନ୍ତି। ତେଣୁ ରାଜା ଓ ତାହାଙ୍କ ପଛେ ପଛେ ତାଙ୍କର ସମସ୍ତ ପରିବାର ପ୍ରସ୍ଥାନ କଲେ। ପୁଣି ରାଜଗୃହ ଯଜ୍ଞ ନିମନ୍ତେ ଦଶ ଜଣ ଉପପତ୍ନୀ ଛାଡ଼ିଗଲେ। ଏ ରୂପେ ରାଜା ଓ ତାଙ୍କ ପଛେ ତାଙ୍କର ସମସ୍ତ ଲୋକ ପ୍ରସ୍ଥାନ କରି ବୈତ ହମିର ହକରେ ରହିଲେ। ପୁଣି ତାଙ୍କର ସମସ୍ତ ଦାସ ଅଗ୍ରସର ହେଲେ ଓ ଗାଥ ନଗରରୁ ତାଙ୍କ ପଛେ ଯେଉଁ ଛଅଶହ ଲୋକ ଆସିଥିଲେ, ସେହି କରେଥିୟ ଓ ପଲେଥିୟ ଓ ଗାଥିୟ ଲୋକ ସମସ୍ତେ ରାଜାଙ୍କ ସମ୍ମୁଖରେ ପାର ହୋଇଗଲେ। ସେତେବେଳେ ରାଜା ଗାଥିୟ ଇତୟକୁ କହିଲେ, ତୁମେ କାହିଁକି ଆମ୍ଭମାନଙ୍କ ସଙ୍ଗେ ଯାଉଛ? ଫେରିଯାଅ, ରାଜାଙ୍କ ସଙ୍ଗେ ରୁହ, କାରଣ ତୁମ୍ଭେ ତ ଜଣେ ବିଦେଶୀ, ମଧ୍ୟ ନିର୍ବାସିତ ଲୋକ, ତୁମ୍ଭେ ନିଜ ସ୍ଥାନକୁ ଫେରିଯାଅ। ଆମ୍ଭେ ଯେଉଁଆଡ଼େ ପାରିବୁ ସେହିଆଡ଼େ ଯିବୁ, ତୁମ୍ଭେ ତ କେବଳ କାଲି ଆସିଲ, ଆଜି ଆମ୍ଭେ କି ତୁମ୍ଭକୁ ଆମ୍ଭମାନଙ୍କ ସଙ୍ଗେ ନେଇ ଏଣେ ତେଣେ ବୁଲାଇବା? ତୁମେ ଫେରିଯାଅ, ତୁମ ଭାଇମାନଙ୍କୁ ଫେରାଇ ନିଅ, ଦୟା ଓ ସତ୍ୟତା ତୁମ୍ଭ ସହବର୍ତ୍ତୀ ହେଉ। ଏଥିରେ ଉତ୍ତୟ ରାଜାଙ୍କୁ ଉତ୍ତର କରି କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଓ ମୋର ପ୍ରଭୁ ମହାରାଜ ଜୀବତ ଥିବା ପ୍ରମାଣେ, ଜୀବନ ପାଇଁ ହେଉ ବା ମରଣ ପାଇଁ ହେଉ, ଅବଶ୍ୟ ମୋର ପ୍ରଭୁ ମହାରାଜ ଯେଉଁଠାରେ ରହିବେ ସେଠାରେ ମଧ୍ୟ ଆପଣଙ୍କ ଦାସ ରହିବ। ତେଣୁ ଦାଉଦ ଇତ୍ୟୟକୁ କହିଲେ, ତେବେ ଯାଅ, ଅଗ୍ରସର ହୁଅ। ତହିଁରେ ଗାଥିୟ ଇତ୍ୟୟ ଓ ତାହାର ସମସ୍ତ ଲୋକ, ତାହା ସହିତ ଥିବା ସମସ୍ତ ବାଳକ ଅଗ୍ରସର ହୋଇଗଲେ। ତେଣୁ ଦେଶଯାକ ଉଚ୍ଚେଶ୍ୱର କରି ରୋଦନ କଲେ ଓ ସମସ୍ତ ଲୋକ ଅଗ୍ରସର ହେଲେ। ରାଜା ମଧ୍ୟ ଆପେ କିଦ୍ରୋଣ ନଦୀ ପାର ହୋଇଗଲେ ଓ ସମସ୍ତ ଲୋକ ପାର ହୋଇ ପ୍ରାନ୍ତର ପଥ ଆଡ଼େ ଗଲେ। ଆଉ ଦେଖ, ସାଦକ ମଧ୍ୟ ଓ ତାହା ସଙ୍ଗେ ସମସ୍ତ ଲେବୀୟ ଲୋକ ପରମେଶ୍ୱରଙ୍କ ନିୟମ ସିନ୍ଧୁକ ବହି ଆସିଲେ। ପୁଣି ନଗରରୁ ସମସ୍ତ ଲୋକ ବାହାର ହୋଇଯିବା ପର୍ଯ୍ୟନ୍ତ ସେମାନେ ପରମେଶ୍ୱରଙ୍କ ସିନ୍ଧୁକ ଓହ୍ଲାଇ ରଖିଲେ ଓ ଅଭିଆତର ଉପରକୁ ଗଲା। ତେଣୁ ରାଜା ସାଦକକୁ କହିଲେ, ପରମେଶ୍ୱରଙ୍କ ସିନ୍ଧୁକ ନଗରକୁ ଫେରାଇ ନିଅ, ଯେବେ ମୁଁ ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଏ ତେବେ ସେ ମୋତେ ପୁନର୍ବାର ଆଣିବେ, ପୁଣି ଏହା ଓ ଆପଣା ନିବାସ ସ୍ଥାନ ମୋତେ ଦେଖାଇବେ, ମାତ୍ର ତୁମ୍ଭଠାରେ ଆମ୍ଭର ସନ୍ତୋଷ ନାହିଁ। ଯେବେ ସେ ଏପରି କହିବେ ତେବେ ଦେଖ, ମୁଁ ଉପସ୍ଥିତ ଅଛି, ଯାହା ତାହାଙ୍କୁ ଭଲ ଦିଶେ ତାହା ସେ ମୋ ପ୍ରତି କରନ୍ତୁ। ରାଜା ସାଦକ ଯାଜକକୁ ଆହୁରି କହିଲେ, ତୁମ୍ଭେ କି ଦର୍ଶକ ନୁହଁ? ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ର ଅହିମାସ ଓ ଅବିଆଥରର ପୁତ୍ର ଜୋନାଥନ, ତୁମମାନଙ୍କର ଏହି ଦୁଇ ପୁତ୍ର କୁଶଳରେ ନଗରକୁ ଫେରିଯାଅ। ଦେଖ, ତୁମ୍ଭମାନଙ୍କଠାରୁ ମୋ ଠାକୁ ତଥ୍ୟବାର୍ତ୍ତା ଆସିବା ପର୍ଯ୍ୟନ୍ତ ମୁଁ ପ୍ରାନ୍ତରସ୍ଥ ଘାଟି ପାଖରେ ବିଳମ୍ବ କରିବି। ଏଣୁ ସାଦକ ଓ ଅବିଆଥର ପୁନର୍ବାର ଜେରୁସାଲମକୁ ପରମେଶ୍ୱରଙ୍କ ସିନ୍ଧୁକ ନେଇଗଲେ ଓ ସେମାନେ ସେଠାରେ ରହିଲେ। ଅନନ୍ତର ଦାଉଦ ଜୈତୁନ ପର୍ବତର ଉଠାଣି ଦେଇ ଗଲେ ଓ ଉପରକୁ ଯିବାବେଳେ ରୋଦନ କରିକରି ଉପରକୁ ଗଲେ। ସେ ସମୟରେ ତାଙ୍କର ମସ୍ତକ ଆଚ୍ଛାଦିତ ଥିଲା ଓ ସେ ଖାଲି ପାଦରେ ଚାଲୁଥିଲେ। ପୁଣି ତାଙ୍କର ସଙ୍ଗୀ ଲୋକମାନେ ପ୍ରତ୍ୟେକ ଆପଣ ଆପଣ ମସ୍ତକ ଆଚ୍ଛାଦନ କରିଥିଲେ ଓ ସେମାନେ ଉପରକୁ ଯିବାବେଳେ ରୋଦନ କରୁ କରୁ ଉପରକୁ ଗଲେ। ଏଥିମଧ୍ୟରେ ଜଣେ ଦାଉଦଙ୍କୁ କହିଲା, ଅବସାଲମ ସଙ୍ଗେ ଚକ୍ରାନ୍ତକାରୀମାନଙ୍କ ମଧ୍ୟରେ ଅହିଥପଲ ଅଛି। ତେଣେ ଦାଉଦ କହିଲେ, ହେ ସଦାପ୍ରଭୁ, ବିନୟ କରୁଛି ଅହିଥପଲର ମନ୍ତ୍ରଣାକୁ ମୂର୍ଖତା କର। ଏ ଉତ୍ତରେ ଲୋକେ ଯେଉଁଠାରେ ପରମେଶ୍ୱରଙ୍କର ଆରାଧନା କରନ୍ତି ଉଠାଣିର ସେହି ଶୃଙ୍ଗ ନିକଟରେ ଦାଉଦ ଉପସ୍ଥିତ ହୁଅନ୍ତେ। ଦେଖ, ଅର୍କିୟ ହୁସୟ ଆପଣା ଚିରା ଜାମା ପିନ୍ଧି ଓ ମସ୍ତକରେ ମୃତ୍ତିକା ଦେଇ ତାଙ୍କୁ ଭେଟିବା ପାଇଁ ଉପସ୍ଥିତ ହେଲା। ତେଣେ ଦାଉଦ ତାହାକୁ କହିଲେ, ଯେବେ ତୁମେ ମୋ ସଙ୍ଗେ ଅଗ୍ରସର ହୁଅ ତେବେ ତୁମେ ମୋ ପ୍ରତି ଭାରସ୍ୱରୂପ ହେବ। ମାତ୍ର ଯେବେ ତୁମେ ନଗରକୁ ଫେରିଯାଅ, ଅବସାଲମଙ୍କୁ କହିବ, ହେ ମହାରାଜ, ମୁଁ ଆପଣଙ୍କର ଦାସ ହେବି। ମୁଁ ପୂର୍ବରେ ଯେପରି ଆପଣଙ୍କ ପିତାଙ୍କର ଦାସ ଥିଲି ସେପରି ଏବେ ମୁଁ ଆପଣଙ୍କର ଦାସ ହେବି। ତେବେ ତୁମ୍ଭେ ଆମ୍ଭ ପକ୍ଷରେ ଅହିତପଲର ମନ୍ତ୍ରଣା ବ୍ୟର୍ଥ କରିପାରିବ? ସେଠାରେ ତୁମ୍ଭ ସଙ୍ଗେ କି ସାଦକ ଓ ଅବିଆଥର ଯାଜକମାନେ ନଥିବେ? ଏଣୁ ତୁମ୍ଭେ ରାଜଗୃହରୁ ଯାହା କିଛି ଶୁଣିବ ତାହା ସାଦକ ଓ ଅବିଆଥର ଯାଜକମାନଙ୍କୁ ଜଣାଇବ। ଦେଖ, ସେ ସ୍ଥାନରେ ସେମାନଙ୍କ ସଙ୍ଗେ ସେମାନଙ୍କର ଦୁଇ ପୁତ୍ର ଅର୍ଥାତ୍ ସାଦକର ପୁତ୍ର ଅହିମାସ ଓ ଅବିଆଥର ପୁତ୍ର ଜୋନାଥନ ଅଛନ୍ତି। ତୁମେମାନେ ଯାହା ଯାହା ଶୁଣିବ ସେସବୁ କଥା ସେମାନଙ୍କ ହାତରେ ମୋ କତିକି କହି ପଠାଇବ। ତେଣୁ ଦାଉଦଙ୍କର ମିତ୍ର ହୁସୟ ନଗରକୁ ଆସିଲା, ପୁଣି ଅବସାଲମ ଜେରୁସାଲମକୁ ଆସିଲା।